ହିବ୍ରୁ ଦଶ ପର୍ବ ଚବିଶ ପଦ ପଚିଶ ପଦ, ପ୍ରଥମ କରିନ୍ଥୀୟ ଏଗାର ପର୍ବ ତେଇଶ ପଦରୁ ଚଉତିରିଶ ପଦ, କଲସିୟ ତିନି ପର୍ବ ପନ୍ଦର ପଦରୁ ସତର ପଦ। ଫଟୋ ନମ୍ବର ସଡ଼ତିରିଶ। ଧ୍ୟାନ କରୁକେ ଏକତା ହେତା ବିଶ୍ୱାସୀମାନ ସତ ମହାପ୍ରଭୁ ଚୋ ପୂଜା କର୍ତ୍ତୁ କାଜେ ଏକ ହେତୁହାର ହୁନ୍। ଜେଲକ ପାହାର ହୁମାନେ ଏକ ହେତେ, ହୁଲକ ପାହାର ହୁମାନେ ବାଇବଲ ଚୋ ଶିକ୍ଷା, ସତ ମହାପ୍ରଭୁ ଚୋ ଧ୍ୟାନ ଆଉ ଗୀତ ଗାଉନ୍ ପ୍ରଶଂସା କର୍ତ୍ତେ। ହୁମାନେ ସତ ମହାପ୍ରଭୁ ଚୋ କାମ ସିତିର ଭେଟ ହେତ ହାର ହୁନ୍ ପୋଇ। ଯୀଶୁ ହୁନାଚୋ ଚେଲାମାନକେ ଆପ୍ଲୁଚୋ ମେର୍ଲୋ ବାବଦେ ସୁର୍ତା ତୁ କାଜେ ଗୋଠିଆଉନ୍ ରହିଲ। ବିଶ୍ୱାସୀମାନେ ଏକେ ନେଙ୍ଗ ବସୁନ୍ ଖାତୁ ପିତହାର କରତ ରହତା, ତୁହାନେ ୟୋହୋ ଫଟୁଏ ଦେଖୁନାହାତ। ଜୋନ୍ ରୋଟି ହୁମାନେ ଖାତା ହେତ, ହୁନା ଯୀଶୁଚୋ ଗାଗଡ଼ ଜେଲକ ପାହାର ହୁନ୍ କ୍ରୁସେ ମରୁ ରହିଲ। ଗୋଟକ ନେଙ୍ଗ ବସୁନ୍ ଖାତୁ ପିତହାରକେ ସୁର୍ତାଉନ୍, ଜୋନା ଯୀଶୁଚୋ ରକତ ଜୋନା ହୁନାଚୋ ଗାଗଡ଼ଲେ ନିଥରତ ରହିଲ। ଆମକେ ସବକେ ପାପଲେ ବଚାତୋ, ଆମି ଘଲାଇକ ହୁନାଚୋ ଏତଲେ ହୁନାଚୋ ମେର୍ଲୋହାରକେ ସୁରତାୱା।